ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଇସ୍ରାଏଲ୍କୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତ ଆରମ୍ଭ. ଦୁଇ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ. ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍ କର୍ମଚାରୀଙ୍କ ଯାନବାହନରେ ଜିପିଏସ୍ ଟ୍ରାକର ବ୍ୟବସ୍ଥା ଲଗାଇବାକୁ ନିଷ୍ପତ୍ତି ନେଲେ ନିର୍ବାଚନ ଆୟୋଗ. ଏନ୍ସିଇଆର୍ଟିର ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ ଥିବା ପ୍ରସଙ୍ଗକୁ ନିଜ ଆଡ଼ୁ ବିଚାରକୁ ନେଲେ ସୁପ୍ରିମକୋର୍ଟ. ନୂଆଦିଲ୍ଲୀରେ ପୁଷା କୃଷି ବିଜ୍ଞାନ ମେଳାକୁ ଉଦ୍ଘାଟନ କଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ଏବଂ ପୁରୁଷ ବର୍ଗ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଇସ୍ରାଏଲ୍ ଗସ୍ତ କରିଛନ୍ତି. ଏହା ଶ୍ରୀ ମୋଦିଙ୍କର ଦ୍ୱିତୀୟ ଇସ୍ରାଏଲ୍ ଗସ୍ତ। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ପାଇଁ ଲକ୍ଷ୍ୟ ସ୍ଥିର କରିବା ଏବଂ ଉଭୟ ଦେଶ ମଧ୍ୟରେ ଏକ ସ୍ଥିର, ଉଦ୍ଭାବନଶୀଳ ଏବଂ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ତାଙ୍କର ଏହି ଗସ୍ତ ସମ୍ପର୍କକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଏକ ଦୃଢ଼ ଏବଂ ବହୁମୁଖୀ ରଣନୈତିକ ସହଭାଗିତା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ଭାବେ ଗତିଶୀଳ ହୋଇପାରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ସାକ୍ଷାତ ଆଲୋଚନାକୁ ଉତ୍ସୁକତାର ସହ ସେ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ନିରାପତ୍ତା, କୃଷି ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ବିଭିନ୍ନ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ। ଗସ୍ତ ଅବସରରେ ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହରଜୋକ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଇସ୍ରାଏଲ୍ ସଂସଦ ନେସେଟ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଇସ୍ରାଏଲ୍ ସଂସଦକୁ ସମ୍ବୋଧନ କରିବାରେ ଶ୍ରୀ ମୋଦି ପ୍ରଥମ ଭାରତୀୟ ନେତା ହେବେ। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଶ୍ରୀ ନେତାନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହରଜୋକ୍ କହିଛନ୍ତି ତାଙ୍କ ଦେଶ ଏବଂ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ୍ ଗସ୍ତକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଇସ୍ରାଏଲ୍ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ହରଜୋକ୍ କହିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଶ୍ରୀ ମୋଦିଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। ପୂର୍ବରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଶ୍ରୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଝାଡ଼ଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି କଡ଼ମାଠାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଶିଳାନ୍ୟାସ କରିବା ସହିତ ଜାମସେଦପୁର ବାରିଡିହଠାରେ ମଣିପାଳ ଟାଟା ମେଡିକାଲ କଲେଜରେ ଏକ ନୂତନ କୋଠା ଭୂମିପୂଜନ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନିୟୋଜିତ ହେବାକୁ ଥିବା କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ସିଏପିଏଫ୍ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ଯାନବାହନରେ ଜିପିଏସ୍ ଟ୍ରାକର ବ୍ୟବସ୍ଥା ଲଗାଇବାକୁ ଭାରତୀୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ମାସ ପହିଲାରୁ ପ୍ରଥମ ପର୍ଯ୍ୟାୟରେ 240 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ନିୟୋଜିତ ହେବେ। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ସିଏପିଏଫ୍ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆୟୋଗଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସକ୍ଷମ ହେବେ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଆସନ୍ତା ମାସ 10 ତାରିଖରୁ 240 କମ୍ପାନୀ ସିଏପିଏଫ୍ ନିୟୋଜିତ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅଷ୍ଟମ ଶ୍ରେଣୀ ଏନ୍ସିଆର୍ଟି ପାଠ୍ୟପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ନେଇ ସୂଚନା ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ ଭାବେ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ବିପୁଳ ଏମ୍ ପଞ୍ଚୋଲିଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ଉଲ୍ଲେଖ କରିଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟ ସମ୍ମୁଖରେ ଏହି ତଥ୍ୟ ଉପସ୍ଥାପନ କରି ଏନ୍ସିଆର୍ଟିର ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଆମେରିକାରେ ପିଲାଙ୍କୁ ନ୍ୟାୟପାଳିକାରେ ଦୁର୍ନୀତି ବିଷୟରେ ପଢ଼ାଯାଉଥିବା ଏକ ଗଭୀର ଚିନ୍ତାଜନକ ବିଷୟ ବୋଲି କହିଛନ୍ତି। ଜଷ୍ଟିସ୍ ବାଗ୍ଚି କହିଛନ୍ତି, ଏଭଳି ପ୍ରସଙ୍ଗ ସମ୍ଭିଧାନର ମୌଳିକ ବ୍ୟବସ୍ଥାକୁ କୁଠାରଘାତ କରୁଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଉଭୟ କୋର୍ଟ ଓ ବାର୍ ଆସୋସିଏସନ୍ ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏପରିକି ହାଇକୋର୍ଟର ବିଚାରପତିମାନେ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ନ୍ୟାୟାଳୟକୁ ବଦନାମ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ପାଠ୍ୟପୁସ୍ତକରେ ଦୁର୍ନୀତି, ବିପୁଳ ବକେୟା ମାମଲା ଏବଂ ବିଚାରପତିଙ୍କ ଅଭାବ ଦ୍ୱାରା ନ୍ୟାୟପାଳିକା ବ୍ୟବସ୍ଥା ଆହ୍ୱାନର ସମ୍ମୁଖୀନ ହେଉଛି ବୋଲି ଏଥିରେ ଉଲ୍ଲେଖ ରହିଛି। ନୂଆଦିଲ୍ଲୀରେ ପୁଷା କୃଷି ବିଜ୍ଞାନ ମେଳାକୁ ଆଜି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ସାର ଉପଲବ୍ଧତାକୁ ଅଧିକ ସହଜ ଏବଂ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ନକଲି କୀଟନାଶକ ବିକ୍ରିକୁ ପ୍ରତିହତ କରିବା ଏବଂ କୃଷକଙ୍କୁ ଋଣ ସୁବିଧା ପ୍ରଦାନକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଏଥିପାଇଁ କୃଷକ ପରିଚୟପତ୍ର ପ୍ରଚଳନ କରାଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରାୟ 1,92,000 କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ମାଧ୍ୟମରେ ଏଭଳି କୃଷି ମେଳା ଆୟୋଜନ ଉପରେ ଶ୍ରୀ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି।
କୃଷି କା ଏକ ତରହ ସେ କୁମ୍ଭ ହୋତା ହେ ଦେଶ କା ସବସେ ବଡ଼ା କୃଷି ମେଳା ହୋତା ହେ ଜିସମେ କୌନ କୌନ ସେ ରିସର୍ଚ୍ଚ ଔର ଶୋଧ ହୁଏ କୌନ ସି ନଈ ତକନିକୀ ଆଇ କୌନ ସେ ନଏ ବୀଜ ଆଏ କୌନ ସି ଅଲଗ ଅଲଗ ପଦ୍ଧତିଆଁ ହେ କୃଷି କି କୈସେ ଔର ଉତ୍ପାଦନ ବଢ଼ା ସକତେ ହେ ରୋଗୋ କା ମୁକାବଲା ହମ କୈସେ କର ସକତେ ହେ ଇଣ୍ଟିଗ୍ରେଟେଡ୍ ଫାର୍ମିଂ କି ଦିଶା ମେଁ ହମ କୈସେ ଆଗେ ବଢ଼ ସକତେ ହେ ଇସକି ବେହତର ଜାନକାରୀ ପୂରେ ଦେଶ କେ କିସାନୋ କୋ ଇସକେ ମାଧ୍ୟମ ସେ ଦି ଜାତୀ ହେ।
ଏହି ମେଳା ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ। ନୂଆଦିଲ୍ଲୀରେ ଅରୁଣାଚଳ ପ୍ରଦେଶର 3 ଜଣ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଆଜି ସକାଳେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ରିଜିଜୁ କହିଛନ୍ତି, ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତର ପୂର୍ବ ଲୋକଙ୍କ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
ଦିଲ୍ଲୀ ମେ 3 ଅରୁଣାଚଳ ଲଡ଼କୀ କା ସାଥ ମାଲବ୍ୟା ନଗର ମେ ଯୋ ଘଟନା ହୁଇ ହେ ତିନୋ ଅରୁଣାଚଳ ଲଡ଼କୀ କା ସାଥ ମେ ମେରା ଖୁଦ ଅଫିସ କା ଷ୍ଟାଫ ଟଚ ମେ ହେ ଔର ପହିଲା ଦିନ ସେ ହମ ଦିଲ୍ଲୀ ପୁଲିସ କା ଟଚ ମେ ହେ ଅଭି ନର୍ଥ ଇଷ୍ଟ କା କୋଇ ଭି ଆଦମୀ किसी का साथ दिल्ली में कुछ भी घटना होता है तो तुरंत एक्शन लेता है। पुलिस कार्रवाई किया, मैं खुद बात करके मैं फॉलोअप कर रहा हूं और अरेस्ट भी हो गया है।
दिल्ली मुख्यमंत्री रेखा गुप्ता मध्य मालव्य नगर अंचल में घटी एक घटना को दृढ़ निंदा करिछन्ति। सामाजिक गणमाध्यम पोस्ट में मुख्यमंत्री कहिछन्ति, जातीय राजधानी अंचल में उत्तर पूर्वांचल लोकों विरुद्ध कौन प्रकार अपमान बा भेदभाव को बरदास्त करा नहीं। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଭାରତ ରଣଭୂମି ଦର୍ଶନ ଡି ଟୁ ଡି ଅଭିଯାନର ଉଦ୍ଯାପନ ସମାରୋହକୁ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ 3,400 କିଲୋମିଟର ଯାତ୍ରାକୁ 22 ଦିନରେ ଶେଷ କରାଯାଇଛି। ଚଳିତ ମାସ 3 ତାରିଖରେ ଦ୍ୱାରକାରେ ଆରମ୍ଭ ହୋଇଥିବା ଏହି ଅଭିଯାନର ନେତୃତ୍ୱ ଭାରତୀୟ ସ୍ଥଳସେନା, ନୌସେନା ଏବଂ ସୀମା ସୁରକ୍ଷା ବାହିନୀ ନେଇଥିଲେ। ଗୁଜରାଟ ଏବଂ ରାଜସ୍ଥାନର ପ୍ରମୁଖ ଅଞ୍ଚଳଗୁଡ଼ିକ ପରିକ୍ରମା କରିବା ପରେ ଏହି ଅଭିଯାନ ଦେଶର ଯୁଦ୍ଧନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆସନ୍ତାକାଲି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ସିବିଡିସି ଖାଦ୍ୟ ସବ୍ସିଡି ବଣ୍ଟନ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯିବ। ପୁଡୁଚେରୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପରାଜ୍ୟପାଳ କେ କୈଳାସନାଥନ, ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ନିମୁବେନ୍ ଜୟନ୍ତୀଭାଇ ବମ୍ବାନିଆ ପ୍ରମୁଖ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ଡିଜିଟାଲ ମୁଦ୍ରା ଟୋକନ ବ୍ୟବସ୍ଥାରେ ଚିହ୍ନଟ ହିତାଧିକାରୀଙ୍କ ଡିଜିଟାଲ ୱାଲେଟ୍ରେ ଖାଦ୍ୟ ସବ୍ସିଡି ବାବଦ ଅର୍ଥ ପ୍ରଦାନ କରାଯିବ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 2ର ସୁପର 8 ପର୍ଯ୍ୟାୟରେ ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ପାକିସ୍ତାନକୁ 2 ୱିକେଟ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଇସ୍ରାଏଲ୍କୁ ପ୍ରଧାନମନ୍ତ୍ରୀଙ୍କ 2-ଦିନିଆ ଗସ୍ତ ଆରମ୍ଭ, ଦୁଇ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍ କର୍ମଚାରୀଙ୍କ ଯାନବାହନରେ GPS ଟ୍ରାକର ବ୍ୟବସ୍ଥା ଲଗାଇବାକୁ ନିଷ୍ପତ୍ତି ନେଲେ ନିର୍ବାଚନ ଆୟୋଗ। ଏନ୍ସିଆର୍ଟିର ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ ଥିବା ପ୍ରସଙ୍ଗକୁ ନିଜ ଆଡୁ ବିଚାରକୁ ନେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ପୁଷା କୃଷି ବିଜ୍ଞାନ ମେଳାକୁ ଉଦ୍ଘାଟନ କଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏବଂ ପୁରୁଷବର୍ଗ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍।